ଗଣନା ପୁସ୍ତକ 25 ପର୍ବ ଅନନ୍ତର ଇସ୍ରାଏଲ ସିଟିମ୍ରେ ବାସ କଲେ, ପୁଣି ଲୋକମାନେ ମୋୟାବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ। ପୁଣି ସେହି କନ୍ୟାମାନେ ଲୋକମାନଙ୍କୁ ଆପଣମାନଙ୍କ ଦେବଗଣର ବଳିଦାନ ଉପଲକ୍ଷରେ ନିମନ୍ତ୍ରଣ କଲେ। ପୁଣି ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ। ଆଉ ଇସ୍ରାଏଲ ଆପେ ବାଲପିଓର ପ୍ରତି ଆସକ୍ତ ହେଲେ, ଏଣୁ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ପ୍ରତିକୂଳରେ ପ୍ରଜ୍ୱଳିତ ହେଲା। ଏଥିରେ ସଦାପ୍ରଭୁ ମୋଷାଙ୍କୁ କହିଲେ, ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ। ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ। ତହୁ ମୋଷା ଇସ୍ରାଏଲ ବିଚାରକର୍ତ୍ତୃଗଣଙ୍କୁ କହିଲେ, ତୁମେମାନେ ପ୍ରତ୍ୟେକ ବାଲିପେୟର ପ୍ରତି ଆସକ୍ତ ହୋଇ ଆପଣା ଆପଣା ଲୋକମାନଙ୍କୁ ବଦ୍ଧ କର। ଏଥିରେ ଦେଖ, ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋଷାଙ୍କ ସାକ୍ଷାତରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦିଆନିଆ ସ୍ତ୍ରୀକି ଆଣିଲା। ସେତେବେଳେ ଲୋକମାନେ ସମାଗମ ତମ୍ବୁ ନିକଟରେ ରୋଦନ କରୁଥିଲେ। ତେବେ ହାରଣ ଯାଜକର ପୌତ୍ର ଇଲିଆସର ପୁତ୍ର ପିନହସ୍ ତାହା ଦେଖି ମଣ୍ଡଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା। ପୁଣି ସେ ଇସ୍ରାଏଲର ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି ଦୁଇଜଣକୁ ଅର୍ଥାତ୍ ସେ ଇସ୍ରାଏଲ ପୁରୁଷକୁ ଓ ସେ ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ ସନ୍ତାନଙ୍କଠାରୁ ମାରି ନିବୃତ ହେଲା। ତଥାପି 24,000 ଲୋକ ଏହି ମାରିରେ ମଲେ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ହାରଣ ଯାଜକର ପୌତ୍ର ଇଲିଆସର ପୁତ୍ର ପିନହସ୍ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତଃଜଳାରେ ଅନ୍ତଃଜଳା ପ୍ରକାଶ କରି ଇସ୍ରାଏଲ ସନ୍ତାନଙ୍କଠାରୁ ଆମ୍ଭର କ୍ରୋଧ ଫେରାଇଅଛି। ତହିଁରେ ଆମ୍ଭେ ଆପଣା ଅନ୍ତର୍ଜାଳରେ ଇସ୍ରାଏଲ ସନ୍ତାନଗଣକୁ ନିଶେଷ ରୂପେ ସଂହାର କଲୁ ନାହିଁ। ଏହେତୁ ତୁମ୍ଭେ କୁହ, ଦେଖ ଆମ୍ଭେ ତାହାକୁ ଆପଣା ଶାନ୍ତିକର ନିୟମ ଦେଲୁ, ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହେବ, କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜାଳା ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା। ଇସ୍ରାଏଲୀୟ ଯେଉଁ ହତ ପୁରୁଷ ଯେ ସେହି ମିଦିଆନିଆ ସ୍ତ୍ରୀ ସହିତ ହତ ହୋଇଥିଲା ତାହାର ନାମ ସିମ୍ରି, ସେ ସିମିଓନୀୟ ପିତୃଗୃହର ଅଧିପତି ସାଲୁର ପୁତ୍ର। ପୁଣି ସେହି ହତ ମିଦିଆନିଆର ସ୍ତ୍ରୀର ନାମ କସବି, ସେ ସୁରର କନ୍ୟା। ସେ ସୁର ମିଦିଆନିଆର ଏକ ପୁତ୍ର ଗୃହର ଲୋକମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ମିଦିଆନିଆ ଲୋକମାନଙ୍କୁ କ୍ଲେଶ ଦିଅ ଓ ସେମାନଙ୍କୁ ବଦ୍ଧ କର, କାରଣ ପିଓରର ବିଷୟକ ଛଳରେ ଓ ସେ ପିଓରର ଲାଗି ମାରି ଦିନରେ ହତ ହେଲା ଯେ ସେମାନଙ୍କ ଆତ୍ମୀୟ କସବି ନାମ୍ନି ମିଦିଆନିୟ ରାଜକୁମାରୀ ତାହାର ବିଷୟ ଛଳରେ ସେମାନେ ତୁମ୍ଭକୁ ଛଳ କରି କ୍ଲେଶ ଦେଲେ।